ଗଣନା ପୁସ୍ତକ 31 ପର୍ବ ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣ ସକାଶେ ମିଦିୟନୀୟମାନଙ୍କୁ ପ୍ରତିଫଳ ଦିଅ, ତହିଁ ଉତ୍ତାରେ ତୁମ୍ଭେ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେବ। ତହିଁରେ ମୂଷା ଲୋକମାନଙ୍କୁ କହିଲେ, ତୁମେମାନେ ଯୁଦ୍ଧ ନିମନ୍ତେ ଆପଣମାନଙ୍କ ମଧ୍ୟରୁ ଲୋକ ସଜ୍ଜ କର। ସେମାନେ ମିଦିୟନୀୟମାନଙ୍କର ଉପରେ ସଦାପ୍ରଭୁଙ୍କ ଦଣ୍ଡାଜ୍ଞା ସଫଳ କରିବା ନିମନ୍ତେ ମିଦିୟନୀୟମାନଙ୍କ ବିରୁଦ୍ଧରେ ଯିବେ। ତୁମେମାନେ ଇସ୍ରାଏଲ ବଂଶର ପ୍ରତ୍ୟେକ ବଂଶରୁ ଏକ ଏକ ସହସ୍ର ଲୋକ ଯୁଦ୍ଧକୁ ପଠାଇବ। ତେଣୁ ସହସ୍ର ସହସ୍ର ଇସ୍ରାଏଲ ମଧ୍ୟରେ ପ୍ରତ୍ୟେକ ବଂଶରୁ ଏକ ଏକ ସହସ୍ର ଲୋକ, ଏହି ରୂପେ 12 ସହସ୍ର ଲୋକ ଯୁଦ୍ଧ ପାଇଁ ସଜ୍ଜିତ ହେଲେ। ପୁଣି ମୂଷା ଏକ ଏକ ବଂଶରୁ ଏକ ଏକ ସହସ୍ର ଲୋକଙ୍କୁ ଯୁଦ୍ଧକୁ ପଠାଇଲେ ଓ ଇଲିଆସର ଯାଜକର ପୁତ୍ର ପିନହସର ହସ୍ତରେ ପବିତ୍ର ସ୍ଥାନର ପାତ୍ର ରଣତୁରି ଦେଇ ତାହାକୁ ସେମାନଙ୍କ ସଙ୍ଗେ ଯୁଦ୍ଧକୁ ପଠାଇଲେ। ତହୁଁ ସେମାନେ ମୂଷାଙ୍କ ପ୍ରତି ସଦାପ୍ରଭୁଙ୍କର ଆଜ୍ଞାନୁସାରେ ମିଦିୟନୀମାନଙ୍କର ବିରୁଦ୍ଧରେ ଯୁଦ୍ଧ କଲେ। ପୁଣି ସେମାନେ ପ୍ରତ୍ୟେକ ପୁରୁଷକୁ ବଦ୍ଧ କଲେ ଆଉ ଅନ୍ୟାନ୍ୟ ହତ ଲୋକମାନଙ୍କ ସହିତ ସେମାନେ ମିଦିୟନୀୟ ରାଜାମାନଙ୍କୁ ଅର୍ଥାତ୍ ଇବି ଓ ରେକମ୍ ଓ ସୁର୍ ଓ ହୁର୍ ଓ ରେବ୍ୟା ଏହି ମିଦିୟନୀୟ 5 ରାଜାଙ୍କୁ ବଦ୍ଧ କଲେ। ବିୟୋର୍ର ପୁତ୍ର ବିଲିୟମ୍ଙ୍କୁ ମଧ୍ୟ ସେମାନେ ଖଡ଼ଗରେ ବଦ୍ଧ କଲେ। ଆଉ ଇସ୍ରାଏଲ ସନ୍ତାନଗଣ ମିଦିୟନର ସ୍ତ୍ରୀ ଲୋକମାନଙ୍କୁ ଓ ସେମାନଙ୍କ ପିଲାମାନଙ୍କୁ ବନ୍ଦୀ କରିନେଲେ ଆଉ ସେମାନଙ୍କର ସମସ୍ତ ପଶୁ ଓ ସମସ୍ତ ମେଷପଲ ଓ ସମସ୍ତ ସମ୍ପତ୍ତି ଲୁଟ୍ କରିନେଲେ ଆଉ ସେମାନଙ୍କର ସକଳ ନିବାସ ନଗର ଓ ସକଳ ଛାଉଣୀ ଅଗ୍ନିରେ ଦଗ୍ଧ କଲେ। ଆଉ ସେମାନେ ସମସ୍ତ ଲୁଟିତ ଦ୍ରବ୍ୟ ପୁଣି ସମସ୍ତ ଧୃତ ମନୁଷ୍ୟ ଓ ପଶୁ ନେଇଗଲେ ଓ ପୁଣି ସେମାନେ ଜିରିହ ନିକଟବର୍ତ୍ତୀ ଜର୍ଦ୍ଦନ ତୀରସ୍ଥ ମୟାବ ପଦାରେ ସ୍ଥାପିତ ଛାଉଣୀକୁ ମୂଷାଙ୍କର ଓ ଇଲିଆସର ଯାଜକର ଓ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ନିକଟକୁ ସେହି ବନ୍ଦୀମାନଙ୍କୁ ଓ ଦ୍ରୁତ ପ୍ରାଣୀମାନଙ୍କୁ ଓ ସକଳ ଲୁଟିତ ଦ୍ରବ୍ୟ ଆଣିଲେ। ତହିଁରେ ମୂଷା ଓ ଇଲିଆସର ଯାଜକ ଓ ମଣ୍ଡଳୀର ଅଧ୍ୟକ୍ଷଗଣ ସେମାନଙ୍କୁ ଭେଟିବାକୁ ଛାଉଣୀର ବାହାରକୁ ଗଲେ। ସେତେବେଳେ ମୂଷା ଯୁଦ୍ଧକ୍ଷେତ୍ରରୁ ଆଗତ ସେନାପତିମାନଙ୍କ ପ୍ରତି ଅର୍ଥାତ୍ ସହସ୍ରପତି ଓ ସହସ୍ରପତିମାନଙ୍କ ପ୍ରତି କ୍ରୋଧ କଲେ। ଆଉ ମୂଷା ସେମାନଙ୍କୁ କହିଲେ, ତୁମ୍ଭେ କି ସମସ୍ତ ସ୍ତ୍ରୀ ଲୋକଙ୍କୁ ଜୀବିତ ରଖିଅଛ? ଦେଖ, ଏମାନେ ବିଲିୟମ୍ର ପରାମର୍ଶରେ ପିଓର୍ର ଦେବତା ବିଷୟରେ ଇସ୍ରାଏଲ ସନ୍ତାନଗଣକୁ ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କରାଇଲେ। ତହିଁ ନିମନ୍ତେ ସଦାପ୍ରଭୁଙ୍କ ମଣ୍ଡଳୀ ମଧ୍ୟରେ ମହାମାରୀ ହେଲା। ଏଣୁ ତୁମ୍ଭେମାନେ ଏବେ ପିଲାମାନଙ୍କ ମଧ୍ୟରୁ ସମସ୍ତ ପୁରୁଷ ପିଲାମାନଙ୍କୁ ବଧ କର, ପୁଣି ଯେଉଁ ସ୍ତ୍ରୀ ଲୋକମାନେ ପୁରୁଷର ସହବାସ ଜ୍ଞାତ ହୋଇଅଛନ୍ତି ସେମାନଙ୍କୁ ବଧ କର, ମାତ୍ର ଯେଉଁ ସ୍ତ୍ରୀ ପିଲାମାନେ ପୁରୁଷ ସହବାସ ଜ୍ଞାତ ହୋଇନାହାନ୍ତି ସେ ସମସ୍ତଙ୍କୁ ଆପଣାମାନଙ୍କ ନିମନ୍ତେ ଜୀବିତ ରଖ। ଆଉ ତୁମେମାନେ 7 ଦିନ ଛାଉଣୀ ବାହାରେ ଛାଉଣୀ ସ୍ଥାପନ କରିବ। ତୁମେମାନେ ଯେତେ ଲୋକ ମନୁଷ୍ୟ ହତ୍ୟା କରିଅଛ ଓ ହତ ଲୋକମାନଙ୍କୁ ସ୍ପର୍ଶ କରିଅଛ ସମସ୍ତେ 3ୟ ଦିନରେ ଓ 7ମ ଦିନରେ ଆପଣାମାନଙ୍କୁ ଓ ଆପଣା ଆପଣା ବନ୍ଦୀମାନଙ୍କୁ ପାପରୁ ପରିଷ୍କାର କର। ପୁଣି ଯାବତୀୟ ବସ୍ତ୍ର ଓ ଚର୍ମ ନିର୍ମିତ ଯାବତୀୟ ବସ୍ତୁ ଓ ଛାଗଲୋମ ନିର୍ମିତ ଯାବତୀୟ ବସ୍ତୁ, କାଷ୍ଠ ନିର୍ମିତ ଯାବତୀୟ ବସ୍ତୁ ସମ୍ବନ୍ଧରେ ତୁମେମାନେ ଆପଣାମାନଙ୍କୁ ପାପରୁ ପରିଷ୍କାର କରିବ। ତେଣୁ ଇଲିଆସର ଯାଜକ ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କୁ କହିଲା, ସଦାପ୍ରଭୁ ମୂଷାଙ୍କୁ ଯେଉଁ ବ୍ୟବସ୍ଥାର ଆଜ୍ଞା ଦେଇଥିଲେ ତହିଁର ବିଧି ଏହି। ତଥାପି ସୁନା ଓ ରୂପା, ପିତ୍ତଳ ଲୁହା, ଦସ୍ତା ଓ ସିସା, ଯେ ସମସ୍ତ ଦ୍ରବ୍ୟ ଅଗ୍ନିରେ ସହିପାରେ ସେସବୁକୁ ଅଗ୍ନିରେ ପକାଇବ, ତହିଁରେ ତା ଶୁଚି ହେବ, ତହିଁରେ ତା ପାପାର୍ଥକ ଜଳରେ ପରିଷ୍କୃତ କରାଯିବ। ପୁଣି ଯେ ସବୁ ଦ୍ରବ୍ୟ ଅଗ୍ନି ସହେ ନାହିଁ ତାହା ତୁମେମାନେ ଜଳରେ ପକାଇବ। ପୁଣି ତୁମେମାନେ 7ମ ଦିନରେ ଆପଣା ଆପଣା ବସ୍ତ୍ର ଧୋଇବ, ତହିଁରେ ତୁମେମାନେ ଶୁଚି ହେବ, ତହିଁ ଉତ୍ତାରେ ତୁମେମାନେ ଛାଉଣୀରେ ପ୍ରବେଶ କରିବ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଓ ଇଲିଆସ ଯାଜକ ଓ ମଣ୍ଡଳିସ୍ଥ ପିତୃଗୃହର ପ୍ରଧାନମାନେ ଯୁଦ୍ଧରେ ଧୃତ ଜୀବଗଣର ଅର୍ଥାତ୍ ବନ୍ଦୀ ମନୁଷ୍ୟର ଓ ପଶୁର ସଂଖ୍ୟା କର। ପୁଣି ଯୁଦ୍ଧରେ ଦ୍ରୁତ ସେହି ଜୀବମାନଙ୍କୁ ଯୁଦ୍ଧକୁ ଯାଇଥିବା ନିପୁଣ ଯୋଦ୍ଧାମାନଙ୍କର ଓ ସମସ୍ତ ମଣ୍ଡଳୀର ମଧ୍ୟରେ ବିଭାଗ କର। ପୁଣି ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କଠାରୁ ସଦାପ୍ରଭୁଙ୍କ ନିମନ୍ତେ କର ଗ୍ରହଣ କର। ସେମାନଙ୍କର ଲଭ୍ୟ ଅର୍ଦ୍ଧାଂଶରୁ ମନୁଷ୍ୟ ଓ ଗୋରୁ ଓ ଗର୍ଦ୍ଧବ ମେଷମାନଙ୍କର ପ୍ରତି 500ରୁ ଗୋଟିଏ ଲେଖାଏଁ ଜୀବ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ନିମନ୍ତେ ଇଲିଆସର ଯାଜକକୁ ଦିଅ। ପୁଣି ଇସ୍ରାଏଲ ସନ୍ତାନଗଣର ଲଭ୍ୟ ଅଧ୍ୟାଂଶରୁ ତୁମ୍ଭେ ମନୁଷ୍ୟ ଓ ଗୋରୁ ଓ ଗର୍ଦ୍ଧବ ଓ ମେଷାଦି ସମସ୍ତ ପଶୁର ପ୍ରତ୍ୟେକ ପଞ୍ଚାଶରୁ ଗୋଟିଏ ଲେଖାଏଁ ନେଇ ସଦାପ୍ରଭୁଙ୍କ ଆବାସ ରକ୍ଷଣୀୟ ରକ୍ଷକ ଲେବୀୟମାନଙ୍କୁ ଦିଅ। ତହିଁରେ ମୂଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୂଷା ଓ ଇଲିଆସର ଯାଜକ କଲେ। ଯୋଦ୍ଧାମାନେ ଲୁଟିତ ସମ୍ପତ୍ତି ଛଡ଼ା ଯେଉଁସବୁ ଜୀବ ଧରିଥିଲେ ସେମାନଙ୍କ ସଂଖ୍ୟା 675,000 ମେଷ ଓ 72,000 ଗୋରୁ, 61,000 ଗର୍ଦ୍ଧବ ଆଉ ପୁରୁଷ ସହବାସ ଅଜ୍ଞାତା ସ୍ତ୍ରୀ ଲୋକ ସର୍ବସୁଦ୍ଧା 32,000 ଥିଲେ। ତହିଁରେ ଯୁଦ୍ଧକୁ ଯାଇଥିବା ଲୋକମାନଙ୍କର ଲଭ୍ୟ ଅର୍ଦ୍ଧାଂଶର ସଂଖ୍ୟା 337,500 ମେଷ। ପୁଣି ସେହି ମେଷ ମଧ୍ୟରୁ 675 ମେଷ ସଦାପ୍ରଭୁଙ୍କର କରସ୍ୱରୂପ ଥିଲା ଆଉ ଗୋରୁ 36,000, ସେମାନଙ୍କ ମଧ୍ୟରୁ 72 ଗୋରୁ ସଦାପ୍ରଭୁଙ୍କର କରସ୍ୱରୂପ ଥିଲା ଆଉ ଗର୍ଦ୍ଧବ 30,500, ସେମାନଙ୍କ ମଧ୍ୟରୁ 61 ସଦାପ୍ରଭୁଙ୍କର କରସ୍ୱରୂପ ଥିଲା। ପୁଣି ମନୁଷ୍ୟ 16,000, ସେମାନଙ୍କ ମଧ୍ୟରୁ 32 ପ୍ରାଣୀ ସଦାପ୍ରଭୁଙ୍କ କରସ୍ୱରୂପ ଥିଲା। ତହିଁରେ ମୂଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୂଷା ସଦାପ୍ରଭୁଙ୍କର ଉତ୍ତୋଳନ ଉପହାର ସ୍ୱରୂପେ ସେହି କର ଇଲିଆସର ଯାଜକକୁ ଦେଲେ। ପୁଣି ଯୋଦ୍ଧାମାନଙ୍କର ଅଂଶ ଭିନ୍ନ ଯେଉଁ ଅର୍ଦ୍ଧାଂଶ ମୂଷା ଇସ୍ରାଏଲ ସନ୍ତାନଗୁଡ଼ିକୁ ଦେଇଥିଲେ, ମଣ୍ଡଳୀର ଲଭ୍ୟ ସେହି ଅର୍ଦ୍ଧାଂଶ ସଂଖ୍ୟାରେ 337,500 ମେଷ ଓ 36,000 ଗୋରୁ ଓ 30,500 ଗର୍ଦ୍ଧବ ଓ 16,000 ମନୁଷ୍ୟ ଥିଲେ। ତହିଁରେ ମୂଷା ଇସ୍ରାଏଲ ସନ୍ତାନଗଣର ଲଭ୍ୟ ସେହି ଅର୍ଦ୍ଧାଂଶରୁ ମନୁଷ୍ୟ ଓ ପଶୁର ପ୍ରତ୍ୟେକ 500 ମଧ୍ୟରୁ ଗୋଟାଏ ଲେଖାଏଁ ନେଇ ମୂଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସଦାପ୍ରଭୁଙ୍କ ଆବାସର ରକ୍ଷଣୀୟ ରକ୍ଷକ ଲେବୀୟମାନଙ୍କୁ ଦେଲେ। ଏ ଉତ୍ତାରେ ସହସ୍ର ସହସ୍ର ସୈନ୍ୟମାନଙ୍କ ଉପରେ କର୍ତ୍ତୃକକାରୀଗଣ ଅର୍ଥାତ୍ ସହସ୍ରପତି ଓ ଶତପତିମାନେ ମୂଷାଙ୍କ ନିକଟକୁ ଆସିଲେ। ପୁଣି ସେମାନେ ମୂଷାଙ୍କୁ କହିଲେ, ତୁମର ଏହି ଦାସମାନେ ଆପଣମାନଙ୍କ ହସ୍ତଗତ ଯୋଦ୍ଧାମାନଙ୍କର ସଂଖ୍ୟା ନେଇଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହିଁ ଉଣା ହୋଇନାହିଁ। ଏହେତୁ ଆମ୍ଭେମାନେ ପ୍ରତିଜଣ ସ୍ୱର୍ଣ୍ଣ ଅଳଙ୍କାର, ନୁପୁର ଓ ବଳା, ଅଙ୍ଗୁରିୟକ, କୁଣ୍ଡଳ ଓ ହାର, ଏହି ଯେ ସବୁ ପାଇଅଛୁ, ତହିଁରୁ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଆପଣା ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ କରିବାକୁ ସଦାପ୍ରଭୁଙ୍କର ଉପହାର ଆଣିଅଛୁ। ତହୁଁ ମୂଷା ଓ ଇଲିଆସ ଯାଜକ ସେମାନଙ୍କଠାରୁ ସେହି ସ୍ୱର୍ଣ୍ଣ ଅର୍ଥାତ୍ ଶିଳ୍ପିତ ଅଳଙ୍କାର ନେଲେ ଆଉ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସହସ୍ରପତି ଓ ଶତପତିମାନେ ଉତ୍ତୋଳନୀୟ ଉପହାର ରୂପେ ଯେଉଁ ସ୍ୱର୍ଣ୍ଣ ଉତ୍ସର୍ଗ କଲେ ସେ ସମସ୍ତ ସ୍ୱର୍ଣ୍ଣ 16,750 ଶେକଲ ପରିମିତ ଥିଲା, କାରଣ ଯୋଦ୍ଧାମାନେ ପ୍ରତ୍ୟେକ ଆପଣା ଆପଣା ନିମନ୍ତେ ଲୁଟିତ ଦ୍ରବ୍ୟ ନେଇଥିଲେ। ଏଉତାରେ ମୂଷା ଓ ଇଲିଆସର ଯାଜକ ସହସ୍ରପତି ଓ ଶତପତିମାନଙ୍କଠାରୁ ସେହି ସ୍ୱର୍ଣ୍ଣ ଗ୍ରହଣ କଲେ। ପୁଣି ସଦାପ୍ରଭୁଙ୍କ ସମ୍ମୁଖରେ ଇସ୍ରାଏଲ ସନ୍ତାନଗଣର ସ୍ମରଣାର୍ଥକ ଚିହ୍ନ ରୂପେ ତାହା ସମାଗମ ତମ୍ବୁରେ ରଖିଲେ।